ଦାନିଏଲ ଘଟଣାର ଅନେକ ବର୍ଷ ପରେ ଇସ୍ରାଏଲ ଲୋକମାନେ ପୁଣି ଥରେ ରମ୍ୟମାନଙ୍କ ଶାସନ ଅଧୀନକୁ ଚାଲିଗଲେ। ସେହି ସମୟରେ ଗୋଟିଏ ଛୋଟ ଗାଁରେ ମରିୟମ ନାମକ ଜଣେ କୁମାରୀ କନ୍ୟା ବାସ କରୁଥିଲେ। ତାହାର ବିବାହ ଦାଉଦ ବଂଶୀୟ ଜୋସେଫ ନାମକ ଜଣେ ଯୁବକଙ୍କ ସହିତ ସ୍ଥିର ହୋଇଥିଲା। କିନ୍ତୁ ସେ ଦୁହିଁଙ୍କ ବିବାହ ପୂର୍ବେ ଈଶ୍ୱରଙ୍କର ଜଣେ ସ୍ୱର୍ଗଦୂତ ମରିୟମଙ୍କୁ ଦର୍ଶନ ଦେଇ କହିଲେ, ହେ ମରିୟମ, ତୁମେ ଈଶ୍ୱରଙ୍କ ଶକ୍ତିରେ ଗର୍ଭବତୀ ହୋଇ ଗୋଟିଏ ପୁତ୍ର ପ୍ରସବ କରିବ, ଆଉ ସେ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ଠିକ୍ ସେହି ପ୍ରକାରେ ମରିୟମ ବିବାହ ପୂର୍ବରୁ ଈଶ୍ୱରଙ୍କ ଶକ୍ତିରେ ଗର୍ଭବତୀ ହେଲେ। ଏହି କଥା ଜୋସେଫ ଜାଣିଲା ପରେ ସେ ଜଣେ ଧାର୍ମିକ ଥିବାରୁ ପ୍ରକାଶ୍ୟରେ ମରିୟମଙ୍କୁ ନିନ୍ଦାର ପାତ୍ର ନ କରି ଗୁପ୍ତ ଭାବରେ ପରିତ୍ୟାଗ କରିବାକୁ ସ୍ଥିର କଲେ। ଏହାପରେ ଈଶ୍ୱରଙ୍କର ଜଣେ ଦୂତ ତାଙ୍କୁ ଦର୍ଶନ ଦେଇ କହିଲେ ଯେ, ହେ ଦାଉଦ ସନ୍ତାନ ଜୋସେଫ, ମରିୟମଙ୍କୁ ତୁମର ବିବାହିତା ସ୍ତ୍ରୀ ରୂପେ ଗ୍ରହଣ କରିବା ପାଇଁ ଭୟ କର ନାହିଁ, କାରଣ ତାହାଙ୍କର ଗର୍ଭ ଈଶ୍ୱରଙ୍କ ଶକ୍ତିରେ ହୋଇଅଛି। ସେ ପୁତ୍ର ପ୍ରସବ କରିବେ, ଆଉ ତୁମେ ତାଙ୍କ ନାମ ଯୀଶୁ ଦେବ, କାରଣ ସେ ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ଉଦ୍ଧାର କରିବେ। ଏହି ସମସ୍ତ ବିଷୟ ଈଶ୍ୱରଙ୍କ ପ୍ରତିଜ୍ଞା ଅନୁସାରେ ଘଟିଲା। ସେଥିରେ ଜୋସେଫ ନିଧରୁ ଉଠିଲା ପରେ ଦୂତଙ୍କର ସମସ୍ତ କଥାକୁ ବିଶ୍ୱାସ କଲେ ଓ ମରିୟମଙ୍କୁ ବିବାହ କଲେ। ପୁଣି ମରିୟମ ସେହି ଶିଶୁକୁ ଜନ୍ମ ନ ଦେବା ପର୍ଯ୍ୟନ୍ତ ସେମାନେ ସହବାସ କଲେ ନାହିଁ, ଏବଂ ଈଶ୍ୱରଙ୍କ ନିରୂପିତ ସମୟରେ ମରିୟମ ଗୋଟିଏ ପୁତ୍ର ପ୍ରସବ କଲେ ଏବଂ ସେମାନେ ତାହାଙ୍କର ନାମ ଯୀଶୁ ଅର୍ଥାତ୍ ପରିତ୍ରାଣକର୍ତ୍ତା ରଖିଲେ।